ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୁମ୍ବାଇଠାରେ ଆଜି ପ୍ରଧାନମନ୍ତ୍ରୀ ବିବିଧ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ 15 ଜଣଙ୍କର ମୃତ୍ୟୁ ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ବାଂଲାଦେଶକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏସିଆର ପ୍ରମୁଖ ଟେଲିକମ୍ ଆଣ୍ଡ ଟେକ୍ ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଉଦ୍ଘାଟନ କରିବେ ନୂଆଦିଲ୍ଲୀର ଯଶୋଭୂମି ସମ୍ମେଳନ କେନ୍ଦ୍ରରେ ଏହି 4-ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହାର ବିଷୟବସ୍ତୁ ରହିଛି ପରିବର୍ତ୍ତନ ପାଇଁ ଉଦ୍ଭାବନ ଏହି କାର୍ଯ୍ୟକ୍ରମରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମନିର୍ଭର ଭାରତକୁ ଉତ୍ସାହିତ କରିବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବିଶେଷକରି 6G ଇକୋସିଷ୍ଟମ ସାଇବର ସୁରକ୍ଷା ଉପଗ୍ରହ ଯୋଗାଯୋଗ କୃତ୍ରିମ ବୁଦ୍ଧିମତା ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଓ ଟେଲିକମ୍ ଉତ୍ପାଦନ ଭଳି ବିଷୟ ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ ଏହି ସମ୍ମିଳନୀରେ 1.5 ଲକ୍ଷରୁ ଅଧିକ ପରିଦର୍ଶକ ଓ 7,000ରୁ ଅଧିକ ବିଶ୍ୱସ୍ତରୀୟ ପ୍ରତିନିଧି ଯୋଗଦେବାର ଆକଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇଠାରେ ବିବିଧ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ଦେଶର ସର୍ବବୃହତ୍ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ନୂତନ ନାଭି ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟକୁ ଶ୍ରୀ ମୋଦି ଏହି ଅବସରରେ ଉଦ୍ଘାଟନ କରିବେ ଏଥିଲାଗି 19,650 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଭାରତକୁ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ହବ୍ ରୂପେ ରୂପାନ୍ତରିତ କରିବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏହା ଏକ ବୃହତ୍ ପଦକ୍ଷେପ ଏହି ବିମାନ ବନ୍ଦର ମାଧ୍ୟମରେ ବର୍ଷକୁ 9 କୋଟି ଯାତ୍ରୀ ଯାତାୟତ କରିବା ସହିତ 3.25 ମିଲିୟନ୍ ମେଟ୍ରିକ୍ ଟନ୍ର ଦ୍ରବ୍ୟ ପରିବହନ କରାଯାଇପାରିବ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋ ତୃତୀୟ ଲାଇନ୍ର ଫେଜ୍ 2B ମଧ୍ୟ ଶୁଭାରମ୍ଭ କରିବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ପ୍ରାୟ 12,200 କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏତଦ୍ବ୍ୟତୀତ ଶ୍ରୀ ମୋଦି 37,270 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ମୁମ୍ବାଇ ମେଟ୍ରୋ ତୃତୀୟ ଲାଇନ୍କୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବାର କାର୍ଯ୍ୟସୂଚୀ ରହିଛି ଏହାଦ୍ୱାରା ମୁମ୍ବାଇ ସହରରେ ଯାତାୟତ ସୁବିଧା ଅଧିକ ସୁଗମ ହୋଇପାରିବ ପ୍ରଧାନମନ୍ତ୍ରୀ ଆଜି ଦେଶର ପ୍ରଥମ ସମନ୍ୱିତ ସାଧାରଣ ଗମନାଗମନ ଆପ୍ ମୁମ୍ବାଇ 1ର ମଧ୍ୟ ଶୁଭାରମ୍ଭ କରିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଆଜିଠାରୁ 2-ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଏହା ହେଉଛି ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ରିଟେନ୍ ପ୍ରତିପକ୍ଷଙ୍କ ସହିତ ଭିଜନ 2035କୁ ସାକାର କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ଆସନ୍ତାକାଲି ମୁମ୍ବାଇଠାରେ ସମୀକ୍ଷା କରିବେ ବାଣିଜ୍ୟ ପୁଞ୍ଜିନିବେଶ ବୈଷୟିକ ଜ୍ଞାନକୌଶଳ ଓ ନବସୃଜନତା ପ୍ରତିରକ୍ଷା ଓ ସୁରକ୍ଷା ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସ୍ୱାସ୍ଥ୍ୟ ଶିକ୍ଷା ଓ ଜନସମ୍ପର୍କ ଭଳି ମୌଳିକ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଆସନ୍ତା 10 ବର୍ଷ ନିମନ୍ତେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ ଏହାଛଡ଼ା ଭାରତ ବ୍ରିଟେନ୍ ସମନ୍ୱିତ ଅର୍ଥନୈତିକ ବାଣିଜ୍ୟ ଚୁକ୍ତିନାମା ଅଧୀନରେ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଅଗ୍ରଣୀ ବ୍ୟବସାୟିକ ତଥା ଶିଳ୍ପାନୁଷ୍ଠାନର ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି ଉଭୟ ନେତା ଏହି ଅବସରରେ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ କରିବେ ଏଥିସହିତ ଉଭୟ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଜିଓ ୱାର୍ଲ୍ଡ କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତା ନବସୃଜନତା ଏବଂ ସମାବେଶୀ ଅର୍ଥବ୍ୟବସ୍ଥା ଉପରେ ଆୟୋଜିତ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2025ରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଗତକାଲି ଅନୁମୋଦିତ 4 ପ୍ରମୁଖ ରେଳ ପ୍ରକଳ୍ପ ଦ୍ୱାରା ମହାରାଷ୍ଟ୍ର ମଧ୍ୟପ୍ରଦେଶ ଗୁଜରାଟ ଓ ଛତିଶଗଡ଼ବାସୀ ଉପକୃତ ହେବେ 24,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ରେଳ ସଂଯୋଗୀକରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହିତ ହଜାର ହଜାର ଗ୍ରାମବାସୀ ଉପକୃତ ହେବେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସମ୍ପୃକ୍ତ ରେଳ ପ୍ରକଳ୍ପ ଦ୍ୱାରା ପିଏମ୍ ଗତିଶକ୍ତି ଅଧୀନରେ ଉଭୟ ଯାତ୍ରୀ ଓ ମାଲ ପରିବହନ ସୁଗମ ହୋଇପାରିବ ଏତଦ୍ବ୍ୟତୀତ ଯାତ୍ରୀମାନଙ୍କୁ ଅଧିକ ସୁବିଧା ମିଳିବ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜିଏସ୍ଟି ବଚତ ଉତ୍ସବ ଗତମାସ 22 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଗାମୀ ପିଢ଼ି ଜିଏସ୍ଟି ସଂସ୍କାର ଉଦ୍ଦେଶ୍ୟରେ ଲାଗୁ କରାଯାଇଥିବା ଏହି ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାଙ୍କ ନିକଟରେ ଏହାର ଲାଭ ସିଧାସଳଖ ପହଞ୍ଚିବ। ଏହି ପରିପ୍ରେକ୍ଷୀରେ ଜିଏସ୍ଟି ସଂସ୍କାର ମାଧ୍ୟମରେ ସିକିମ୍ର ଅର୍ଥବ୍ୟବସ୍ଥାକୁ କିପରି ପ୍ରୋତ୍ସାହନ ମିଳିବ ସେ ସମ୍ପର୍କରେ ଏକ ରିପୋର୍ଟ।
ସିକିମ୍ର ଅର୍ଥବ୍ୟବସ୍ଥାର ବିକାଶ ଲାଗି ପର୍ଯ୍ୟଟନ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଶିଳ୍ପ ମଧ୍ୟରେ ବିଭିନ୍ନ ହୋଟେଲ, ହୋମ୍ଷ୍ଟେ, ପରିବହନ ସଂସ୍ଥା, ଟ୍ୟାକ୍ସି ଅପରେଟର ଓ ଗାଇଡ୍ମାନଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ଜିଏସ୍ଟି ଦର ଅନୁଯାୟୀ ଯେକୌଣସି ହୋଟେଲରେ ରହିବା ଲାଗି ରାତି ପିଛା 7,500 ଟଙ୍କା ଉପରେ ଏଣିକି ମାତ୍ର 5% ଟିକସ ଲାଗିବ। ଏଥିସହିତ ଚାହା ଉପରେ ଟିକସ ଦରକୁ 18%ରୁ 5%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ସିକିମ୍ର ଟେମି ଓ ଅନ୍ୟାନ୍ୟ ଅଞ୍ଚଳର ଚାହା ଉତ୍ପାଦନକାରୀ ଉପକୃତ ହେବେ। ଟିକସ ଦର ହ୍ରାସ କରିବା ଦ୍ୱାରା ସିକିମ୍ର ଅର୍ଥନୈତିକ ବିବିଧତାକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଗ୍ରାମାଞ୍ଚଳରେ ମଧ୍ୟ ଏହାକୁ ଅଧିକ ଲୋକାଦୃତ କରାଯାଇପାରିବ। ଏହି ଜିଏସ୍ଟି ସଂସ୍କାର ଦ୍ୱାରା ରାଜ୍ୟର ଅର୍ଥନୀତି ତଥା ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି। ଆକାଶବାଣୀ ସମ୍ବାଦ ପାଇଁ ମୁଁ ରଶ୍ମିତା ଦାସ।
ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ଅନ୍ତର୍ଗତ ଝାନ୍ତୁତା ଉପଖଣ୍ଡର ବାଲୁଘାଟଠାରେ ଭୂସ୍ଖଳନ ଯୋଗୁଁ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ 15 ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ 30 ଜଣ ଯାତ୍ରୀଙ୍କୁ ନେଇ ସମ୍ପୃକ୍ତ ବସ୍ଟି ମାରାଥନ୍ରୁ ଘୁମାରୁଇନ୍କୁ ଯାଉଥିଲା। ତେବେ ସନ୍ଧ୍ୟାରେ ରାସ୍ତାରେ ଭୂସ୍ଖଳନ ଯୋଗୁଁ ବସ୍ଟି କ୍ଷତିଗ୍ରସ୍ତ ହୋଇଥିଲା। କେତେଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସମ୍ପୃକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଦୁର୍ଘଟଣା ଲାଗି ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହିତ ଆହତଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସିମ୍ଲାରୁ ରିଲିଫ୍ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଗାଜା ଶାନ୍ତି ପ୍ରସ୍ତାବ ଅନୁଯାୟୀ ଅସ୍ତ୍ରବିରତି ପ୍ରସଙ୍ଗକୁ ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ଇଜିପ୍ଟର ଶାର୍ମ ଏଲ୍ ଶେଖ୍ଠାରେ ଦ୍ୱିତୀୟ ଦିନ ଧରି ଇସ୍ରାଏଲ୍ ଓ ହମାସ ମଧ୍ୟରେ ପରୋକ୍ଷ ଆଲୋଚନା ଜାରି ରହିଛି। ଟ୍ରମ୍ପଙ୍କର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ବରିଷ୍ଠ ପରାମର୍ଶଦାତା ଜାରେଡ୍ କୃଷ୍ଣନ୍ଙ୍କ ସହିତ ଏକ ଆମେରିକୀୟ ପ୍ରତିନିଧି ଦଳ ଆଜି ଇଜିପ୍ଟରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। କତାରର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରେହମାନ ଅଲ୍ ଥାନି ଏବଂ ଇସ୍ରାଏଲ୍ର ରଣନୈତିକ ବ୍ୟାପାର ମନ୍ତ୍ରୀ ରନ୍ ଡର୍ମର୍ ମଧ୍ୟ ଏହି କଥାବାର୍ତ୍ତାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। କ୍ରିକେଟ୍। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ରାତିରେ ଗୌହାଟୀଠାରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇଂଲଣ୍ଡ ବାଂଲାଦେଶକୁ 4 ୱିକେଟ୍ରେ ପରାସ୍ତ କରିଛି। ଏହା ହେଉଛି ଇଂଲଣ୍ଡର ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ଏବଂ ବାଂଲାଦେଶର ପ୍ରଥମ ପରାଜୟ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ 50 ଓଭରରୁ 2 ବଲ୍ ବାକି ଥାଇ 178 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସୋହାନା ମୁସ୍ତାରୀ ସର୍ବାଧିକ 60 ରନ୍ ଏବଂ ରବେୟା ଖାନ୍ ଅପରାଜିତ 43 ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ୍ 3 ୱିକେଟ୍ ଅକ୍ତିଆର କରିଛନ୍ତି। 180 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ 46 ଓଭରରୁ ଗୋଟିଏ ବଲ୍ରେ 6 ୱିକେଟ୍ ହରାଇ 182 ରନ୍ କରିଛି। ଦଳ ପକ୍ଷରୁ ହିତର ନାଇଟ୍ ସର୍ବାଧିକ 79 ରନ୍ କରିବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ଠାରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ 3ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଣ୍ଡିଆ ମୋବାଇଲ୍ କଂଗ୍ରେସକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମୁମ୍ବାଇଠାରେ ଆଜି ପ୍ରଧାନମନ୍ତ୍ରୀ ବିବିଧ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ। ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ 15 ଜଣଙ୍କର ମୃତ୍ୟୁ ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ବାଂଲାଦେଶକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।